श्लोक 28 भाई
जा जा इदं इदं परमं परमं गुह्यं गुह्यं मद्भक्तेषु अविधास्यति भक्तिं मयि परं कृत्वा मामेव एष्यति असंशयः जाइदं परमं गुह्यं जाइदं परमं गुह्यं मद्भक्तेषु अविधास्यति भक्तिं मयि परं कृत्वा मामेवस्यात्यसंशयः
जाइदं परमं गुह्यं
जाइदं परमं गुह्यं
मद्भक्तस्य विधास्यति
मद्भक्तेषु विधास्यति
भक्तिं मयि परं कृत्वा मामेवैष सत्यं संशयः
जाइदं परमं गुह्यं मद्भक्तेषु
विधास्यति
भक्तिं मयि परं कृत्वा मामेवस्यात् संशयः सावधान बात जा जे ईदम यही परमं श्रेष्ठ भूयं गुप्त मग मोर भक्तेषु वर्तमान मंत्रे अविधास्यति व्याख्या करे भक्ति मयि मोहरे परं परम कृत्वा करि माम मुते एव निश्चित भावे एष्यति आसे असंशय निसंदेह ଯେଉଁ ବ୍ୟକ୍ତି ଏ ଶ୍ରେଷ୍ଠ ଗୁପ୍ତ ଜ୍ଞାନ କଥା ଭକ୍ତମାନଙ୍କ ମଧ୍ୟରେ ବ୍ୟାଖ୍ୟା କରେ ତାକୁ ନିଶ୍ଚିତ ରୂପେ ଭକ୍ତି ପ୍ରାପ୍ତ ହୁଏ ଏବଂ ଶେଷରେ ସେ ନିଶ୍ଚୟ ଆମ ପାଖକୁ ଫେରିଆସିବ ଭାବାର୍ଥରେ ଶ୍ରୀ ଗୋପାଳ କହୁଛନ୍ତି ଯେ ସାଧାରଣତଃ এই উপদেশ দেওয়া যাইথায় যে ভগবত গীতা কেবল বর্তমান মধ্যে হিঁ আলোচনা করা যাব। কারণ যে ভক্ত নুহতি সে কৃষ্ণকু কিংবা ভগবত গীতাকু বুঝিপারে না। যে মানে কৃষ্ণকু তাঁর মৌলিক রূপে এবং ভগবত গীতাকু যথারূপ গ্রহণ ন করতে সে মন মুতাবক ভগবত গীতাকু ব্যাখ্যা করার চেষ্টা করা উচিত নুহে, কারণ তদ্বারা সে অপরাধ অর্জন করবে। যে মানে কৃষ্ণকু পরমপুরুষ ভগবান রূপে গ্রহণ করা প্রস্তুত সেই মানুষ ভগবত গীতা বাণী কুয়া উচিত। এ বর্তমান উদ্দিষ্ট এ ব্রহ্মবাদী বা সাংখ্যবাদী দার্শনিক মানুষ উদ্দিষ্ট নুহে। অবশ্য যে নিষ্ঠা সহকারে ভগবত গীতাকু মৌলিক রূপে উপস্থাপন করা চেষ্টা করে সে নিশ্চয় ভক্তিযোগ মার্গে উন্নতি করিব এবং শুদ্ধ ভক্তি লাভ করিব। এই প্রকার শুদ্ধ ভক্তির ফলস্বরূপ সে নিশ্চয় ভগবত ধাম ভগবান নিকটক ফেরা করব। তেম সর্বপ্রথমে উপস্থ ভক্ত স্বজনবৃন্দ এবং মাতৃবৃন্দু আন্তরাষ্ট্রীয় কৃষ্ণগ্রাম সংঘ আঙ্কুশ কেন্দ্র তরফ হার্দিক স্বাগত জনাওছু। আজ বিশেষ ভাবে আসন্তকালি হচ্ছে উৎপন্না একাদশী, মুখ্যতা একাদশী। মুখ্যতা একাদশী এই তিথির একাদশী তিথির ভগবান কুরুক্ষেত্রে 5,500 বর্ষ তেল ঘটনা কুরুক্ষেত্র মহাভারত যুদ্ধ আরম্ভ হয়েছিল সেই সময় দুই পৌরপক্ষ এবং পাণ্ডব পক্ষ মানুষ যুদ্ধ সম্পন্ন হয়েছি। সেই সময় ভগবত গীতা ভগবান অর্জুন কয়া পাই আরম্ভ করেছেন। তেম গীতা জয়ন্তী পালন করা যাচ্ছে, আসন্তকালি গীতা জয়ন্তী পালন করা যাব। একাদশী তিথি মধ্যে আপনার মধ্যে অনেক আসছেন, একাদশী এই কেন্দ্রকে আসছেন, ভগবত কথা শ্রবণ করছেন এবং প্রসাদ গ্রহণ করছেন। তেম আসন্তা একাদশী তিথি এবং গীতা জয়ন্তী উপলক্ষে আমি শ্লোক পাঠ করছি যে আমি ভগবত গীতা আপনার অনেক বর্ষ হল এটাকে আসছেন, ভগবত গীতা ভাগবত বিষয়ে শ্রবণ করছেন। তেমনি ভগবত গীতার যে জ্ঞান রয়েছে এই জ্ঞান সমগ্র মানব জাতি পাই উদ্দিষ্ট। অর্জুন প্রকৃতরে অজ্ঞান নথিলা, অর্জুন প্রকৃতরে ভগবান যেত কৌশল তাকে যুদ্ধ কর, অর্জুন যুদ্ধ করিদেবা কথা, কিন্তু ভগবান ইচ্ছারে অর্জুন মোহ হয়েছেন। অর্জুন প্রকৃতির মোহ হবার আবশ্যকতা নাই, অর্জুন কাহিনী মোহ হবে, আমি সমস্তে মোহ হয়ে যাচ্ছে, মোহগ্রস্ত হয়ে যাচ্ছে, কারণ আমি ভগবান ভুলে যাইছে সেটি আমি মোহগ্রস্ত হচ্ছে। কিন্তু অর্জুন কেবে ভগবান ভুলি না, ভগবত গীতা চতুর্থ অধ্যায়ে ভগবান সীতা কেছেন যে বহুনি মে গতিতানি জন্মানি তব চাটুন তান্যহ বেদ সর্বাণি অনর্থম বেদ পরন্ত। যেতবে ভগবান আসন্তি ভগবান সহিত সাথে অর্জুন মধ্যে আসন্তি, বহুনি জন্ম বহু জন্ম এইভাবে ভাবে ভগবান এবং অর্জুন আসছন্তি। তেমন অর্জুন হচ্ছেন ভগবানের নিত্য সহচর নিত্য পার্শ্বর, তাঁকর কোণী মোহ নাই। কিন্তু ভগবান চাহান্তি আপনার সেই চতুর্থ অধ্যায় ভগবান কেছেন যে ভগবান আসন্তি তিনোটি কারণ পাই আসন্তি, গোটি হচ্ছে পরিত্রাণায় সাধুনা, যদি বিনাশায় চতুষ্কতা এবং ধর্ম সংস্থাপনার্থায়। ধর্ম স্থাপন করিবে ভগবান যদি ধর্ম বিষয়ে ন কহবে তাহলে লোকমানে বুঝিপারে না। বিভিন্ন প্রকার ধর্ম রয়েছে, ছড় ধর্ম আমার চৈতন্য চরিতা কুহযাইছি যে পৃথিবীতে যা সব ধর্ম নামে চলুছি প্রকৃতির সেসব পরিপূর্ণ ছড় ধর্ম। বিভিন্ন প্রকার ধর্ম রয়েছে, ভাগবত সপ্তম স্কন্ধে বর্ণনা করা যাইছি, বিধর্ম পরধর্ম আভাস উপমা ছল ইউজি অধর্ম শাখা পঞ্চমা ধর্মজ্ঞ অধর্মবি অধর্মবত ত্যজে। এই যে ধর্ম নামে যে বিভিন্ন প্রকার ধর্ম যুদ্ধ হচ্ছে বা বিভিন্ন প্রকার উৎপাত হচ্ছে, সমাজের বহু গণ্ডগোল সৃষ্টি হচ্ছে, এই প্রকৃত ধর্ম নুহ। अधर्म को धर्म बोली कहते लोक मैंने जो मैंने विशेष भाव में तम गुणाचन्न भगवदगीता अष्टादश अध्याय विषय में अधर्म धर्म इति मान्यते तामसा भूता जो मान तम गुण प्राधान्य रही से मैंने अधर्म को धर्म बोली कहते विपरीत बोली कहते तेणु ये सब धर्म मैंने बहुत छल धर्म बा चिटिंग धर्म जो रही जोटाक पैतव धर्म सब चली तेणु भगवान ये धर्म ज्ञानी होधर्म उत्थान हो भगवान प्रति जुगरे आसी साधु मान को आनंद प्रदान करने सहित जो मैंने भगवान शरण जाऊना जो मैंने दुष्कृतिन व्यक्ति से मानक विनाश करती एवं धर्म स्थापन करती तेणु भगवान उद्देश्य हूँ ये ज्ञान प्रदान करेंगे धर्म को स्थापन करेंगे प्रकृत धर्म स्थापन करेंगे से अर्जुन को पाचय कर धर्म को वर्णना कर भगवदगीत विशेष भाव जो रही जो कैतव धर्म से कैतव सब धर्म को सब बात दि जा जो प्रकृत धर्म हूँ आत्मा धर्म सभी पुंसान सभी धर्म जो तो भक्ति दे शारीरिक मानसिक बा बौद्धिक ये सब विभिन्न प्रकार धर्म रही आम समाज धर्म रही समाज धर्म बा जातिर धर्म ये सब विभिन्न प्रकार धर्म रही किंतु भगवान जो आसती से प्रकृत धर्म को स्थापन करती आम प्रकृत शरीर नुह बा शरीर ऊर्धरे जो मन रही मन नुह मन ऊर्धरे बुद्धि रही आम बुद्धि नुह बुद्धि ऊर्धरे अहंकार रही जो आम कौचे आम अहम बोली जो कौचे आम हूचे जो महत्व कौचे आम भ्रमवशत निजक शरीर सहित परिचय प्रदान करते ये हूँ मिथ्या अहंकार तेणु ये अहंकार जो धर्म रही से धर्म प्रकृत धर्म नुह तेणु प्रकृत धर्म हूँ आत्मा सम्बन्धी ज्ञान प्राप्त हवा आत्मार जो वृत्ति रही वृत्ति को अनुसरण करवा से हूँ प्रकृत धर्म तेणु भगवदगीतार आरंभ में भगवान ये आत्मा सम्बन्धी ज्ञान प्रदान कर देहीनस्मिन् तथा देहे कौमारं यौवनं जरा तथा देहांतर प्राप्ति धीरस्तत्र न मियति ये हूँ भगवदगीतार प्राथमिक ज्ञान ये ज्ञान को लोक मैंने अधिकांश जानपारती ना से भगवदगीत अनेक भाष्य रही भगवदगीत अनेक भाष्य रही जो भाष्यकार मैंने भगवदगीता को भाष्य दिखती किंतु से मैंने प्रकृत भगवान कृष्ण शरण से आसी ना ये भगवदगीता प्रकृत भगवान कही कृष्ण कही अन्य कही ना श्री भगवान उवाच भी कह श्री भगवान कहीं आसते लिखने श्री भगवान उवाच सी तो कहीपार श्री कृष्ण उवाच बोली भगवान उवाच कहार उद्देश्य हूँ कृष्ण ये साधारण मनुष्य नुहति सी स्वयं भगवान कृष्णस्तु भगवान स्वयं भागवत सुतभूषण एक कहते कृष्ण हूँ स्वयं भगवान भगवान पर अनेक अवतार आसम नृसिंह बामन इत्यादि अनेक अवतार भगवान पर आसु मूल भगवान हूँ कृष्णस्तु भगवान स्वयं मूल भगवान हूँ कृष्ण से आमर जो ये संघर नाम है कृष्ण भावना मत संघ इस्कन अंतर्राष्ट्रीय इंटरनेशनल सोसाइटी फॉर कृष्ण कॉन्शियसनेस अंतर्राष्ट्रीय कृष्ण भावना संघ जो 1966 मसीह इस्कन आरंभ है रजिस्ट्रेशन है अमेरिका रे न्यूयॉर्क रे से समय प्रभुपाद महाराज जिते सब सहचर मान थे अंतर मान थे पार्षद मान कहे प्रभुपाद महाराज आम गॉड कॉन्शियस करवा कृष्ण कॉन्शियस कह लोक हटे हिंदू सोसाइटी हिंदू धर्म कहे आउ कि कह आलोचना करते कि भगवान प्रभुपाद महाराज कहले ना ग ଗଡ୍ କନସିୟସନେସ୍ କହିଲେ ଲୋକମାନେ ଅନେକ ପ୍ରକାର ଚିନ୍ତା କରିବେ, ଇଏ ଭଗବାନ ସିଏ ଭଗବାନ, ଲୋକମାନେ ଭଗବାନ କେମିତି ଜାଣିପାରିବେ ଏତେ ସହଜରେ? ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି, ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତତାମ ଅପି ସିଦ୍ଧାନାମ କଶ୍ଚିତ୍ ମାମ ବ୍ୟତୀତ। ହଜାର ହଜାର ଲୋକ ସେମାନେ ଯଦିଓ ସେମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ମନୁଷ୍ୟ ଜନ୍ମର ଯେଉଁ ଆବଶ୍ୟକତା ରହିଛି, ମନୁଷ୍ୟ ଜନ୍ମର ଯେଉଁ ଧର୍ମ ରହିଛି, ସେ ଧର୍ମକୁ ପାଳନ କରୁନାହାନ୍ତି। ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି, ତେଣୁ ସେମାନେ ଭଗବାନ ବିଷୟରେ କ'ଣ ଜାଣିବେ? ଅଜ୍ଞ ତା ଭିତରେ ରହିଛନ୍ତି ସେମାନେ। ତେଣୁ ଏହିଭଳି ଭାବରେ ହଜାର ହଜାର ଜୀବମାନ ମନୁଷ୍ୟମାନଙ୍କ ଭିତରୁ ଯେଉଁ କେତେଜଣ ବ୍ୟକ୍ତି ଜୀବନରେ ସିଦ୍ଧଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ମଧ୍ୟ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରୁନାହାନ୍ତି। ଆଂଶିକ ଭାବରେ କିଏ ଜାଣୁଛନ୍ତି, ଆଂଶିକ ଭାବରେ ଜାଣିଥାଇପାରନ୍ତି। ତେଣୁ ଯତଦାମ ବି ସିଦ୍ଧାନା, ଏହିଭଳି ଭାବରେ ଅନେକ ସିଦ୍ଧ ବ୍ୟକ୍ତି ଥାଇପାରନ୍ତି, କିନ୍ତୁ ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ। ତେଣୁ ଯତଦାମ ବି ସିଦ୍ଧାନା କଶ୍ଚିନ୍ ମାନ ବ୍ୟତୀତ ତତ୍ତ୍ୱତ, ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଭଗବାନଙ୍କୁ ତତ୍ତ୍ୱରେ ଜାଣିବା ଏତେ ସହଜ ନୁହଁ, ସେଥିପାଇଁ ଗଡ୍ କନସିୟସନେସ୍ ଯଦି କୁହାଯିବ ତାହେଲେ ଲୋକମାନେ ଭାବିବେ ଆମକୁ, ଆମେ ବି ଭଗବାନଙ୍କର ଆରାଧନା କରୁଛୁ, ସେ ଭଗବାନଙ୍କର ଆରାଧନା କରୁଛନ୍ତି, ଯେଉଁ ତଫାତ ରହିଛି ଲୋକମାନେ ବୁଝିପାରିବେ ନାହିଁ। ସେଥିପାଇଁ ପ୍ରଭୁପାଦ ମହାରାଜ ଏ ସୋସାଇଟିର ନାମ ଦେଲେ ଇସ୍କନ, କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା। କୃଷ୍ଣ ହେଉଛନ୍ତି ଭଗବାନ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ଅଠେଇଶ ଶ୍ଳୋକରେ କଥା କହୁଛି। ବହୁତ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କଲେ ସେ ଗୋସ୍ୱାମୀ, ତାଧିରେ କୃଷ୍ଣଙ୍କୁ ମଧ୍ୟ ଗୋଟିଏ ଅବତାର ରୂପରେ ବର୍ଣ୍ଣନା କରିଛନ୍ତି, ଉଣେଇଶତମ ଅବତାର ରୂପରେ, ଉଣେଇଶ କୋଡ଼ିଏତମ ରୂପ ଅବତାର ରୂପରେ କୃଷ୍ଣ ଏବଂ ବଳରାମଙ୍କୁ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଲୋକମାନେ ଭାବେ ଯେ ଅନ୍ୟ ଯେମିତି ରାମଙ୍କର ଅବତାର ରହିଛି ବା ପର୍ଶୁରାମଙ୍କର ଅବତାର ରହିଛି, ସେଭଳି କୃଷ୍ଣ ମଧ୍ୟ ଜଣେ ଅବତାର। ସେଥିପାଇଁ ସୁତ ଗୋସ୍ୱାମୀ ସମସ୍ତ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କରିସାରି ଅନ୍ତିମରେ କହିଲେ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ଅଠେଇଶ ଶ୍ଳୋକରେ ଯେ ଏକ ଚାନ୍ସ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକଙ୍କୁ ମୁଡ଼ାଇଛନ୍ତି ଯୁଗେ ଯୁଗେ। ମୁଁ ଯେଉଁ ବିଭିନ୍ନ ଅବତାରମାନ ବିଷୟରେ କହିଲି, ତାଙ୍କ ଭିତରୁ କିଏ ହେଉଛନ୍ତି ଭଗବାନଙ୍କର ଅଂଶ ଏବଂ କିଏ ହେଉଛନ୍ତି ଭଗବାନଙ୍କର କଳା। ଅଂଶର ଭଗବାନଙ୍କର ବିସ୍ତାରକୁ ଅଂଶ ବୋଲି କୁହାଯାଉଛି, ଏବଂ ସେଇ ବିସ୍ତାରର ପୁଣି ବିସ୍ତାର ହେଉଛି ତାଙ୍କ କଳା ବୋଲି କୁହାଯାଉଛି। ତେଣୁ ଏ ଯେଉଁ ବିଭିନ୍ନ ଅବତାର ବିଷୟରେ ମୁଁ କହିଲି, ଏମାନେ ସମସ୍ତେ ଭଗବାନଙ୍କର ଅଂଶ ବା କଳା, କିନ୍ତୁ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ତେଣୁକରି ଆମର ଏହି ସଂଘର ନାମ ଦିଆଗଲା ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ। ତେଣୁ ଭଗବାନଙ୍କୁ ଭଗବାନଙ୍କର ଭକ୍ତମାନେ ହିଁ ପୂର୍ଣ୍ଣ ଭାବରେ ଜାଣନ୍ତି। ତେଣୁ ଅର୍ଜୁନ ଯେ ଭଗବାନଙ୍କୁ ଜାଣିନଥିଲେ ତା ନୁହଁ, ଆଉ ଭଗବାନଙ୍କର ଆଦେଶ କାର୍ଯ୍ୟକାରୀ କରିବା ନ କରିବା କଥା ନୁହଁ ଅର୍ଜୁନ, କାରଣ ଭଗବାନଙ୍କ ସେ ହେଉଛନ୍ତି ଅତ୍ୟନ୍ତ ପ୍ରିୟ ଭକ୍ତ। ଭଗବତ ଗୀତାରେ ଆମେ ଯେମିତି ଭଗବାନ ପ୍ରାର୍ଥନା କରୁଛେ, ସେମିତି ଭଗବାନ ମଧ୍ୟ ଅର୍ଜୁନଙ୍କ ନାମ ନେଇକି ରହିପାରୁନାହାନ୍ତି। ଏ ପାର୍ଥ, ଏ କୁନ୍ତେୟ, ଏ ଧନଞ୍ଜୟ, ଏଭଳି ଅର୍ଜୁନଙ୍କର ଦଶଟି ନାମ ରହିଛି, ଏବଂ ଅର୍ଜୁନ ମଧ୍ୟ କେତେଥର କହିଛନ୍ତି ଭଗବତ ଗୀତାରେ ବିଭିନ୍ନ ଶ୍ଳୋକରେ ଭଗବାନ ଯେଉଁ କହିଛନ୍ତି, ଗୀତା ଜ୍ଞାନ ଦେଇଛନ୍ତି, ଅର୍ଜୁନଙ୍କ ନାମ ନ ନେଇକି ସେ ରହିପାରୁନାହାନ୍ତି, ଏତେ ଅର୍ଜୁନ ତାଙ୍କର ପ୍ରିୟ। ଏଥିରୁ ଆମେ ଜାଣିବା, ତେଣୁ ଅର୍ଜୁନକୁ ପାଥେୟ କରି ଭଗବାନ ଏହି ଭଗବତ ଗୀତାର ଜ୍ଞାନ ସମସ୍ତ ମାନବ ସାହିତ୍ୟ ସମାଜକୁ ପ୍ରଦାନ କରିଛନ୍ତି, ଧର୍ମ ସେ ସ୍ଥାପନ କରିଛନ୍ତି, ଧର୍ମ ସଂସ୍ଥାପନା ପ୍ରାୟ ଧର୍ମ ସ୍ଥାପନ କରିଛନ୍ତି। ତେଣୁ ପ୍ରକୃତ ଧର୍ମ ଆମେ ଏଇଥିରେ ଜାଣିବା, ଭଗବାନ ନିଜେ ସ୍ୱୟଂ ହେଉଛନ୍ତି ଧର୍ମ, କିନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ ଭାଗବତ ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯମରାଜଙ୍କ ଦୂତମାନେ ଯେତେବେଳେ ଅଜାମଳକୁ ନେବା ପାଇଁ ଆସିକିରି ସେ ବିଫଳ ହେଲେ, ଯମରାଜଙ୍କର ଦୂତମାନେ ଯେତେବେଳେ ନେବା ପାଇଁ ବସିଥିଲେ ଅଜାମଳକୁ, ସେହି ସମୟରେ ବିଷ୍ଣୁଙ୍କର ଚାରିଜଣ ଦୂତ ଆସି ତାଙ୍କୁ ବାଧା ଦେଇଥିଲେ, ଏବଂ ଯମରାଜଙ୍କର ତିନି ଜଣ ଦୂତ ବିଷ୍ଣୁଙ୍କର ଚାରିଜଣ ଦୂତଙ୍କ ମଧ୍ୟରେ ଧର୍ମ ବିଷୟରେ ଆଲୋଚନା ହେଇଛି। ଯେଉଁ ଯମରାଜଙ୍କ ଦୂତମାନେ ଷଷ୍ଠ ସ୍କନ୍ଦ ପ୍ରଥମ ଅଧ୍ୟାୟରେ विभिन्न धर्म विषय कथा कही वेदरे धर्म विषय कहुची वेद प्रणीत धर्म ई अधर्म विपर्य वेदरे धर्म विषय कहुची से कथा से कही सब धर्म तत्व धर्म लक्षण सब वर्णना कर किंतु जो श्रेष्ठ धर्म विषय जमराज दूत मान धारणा नाला तेणु विष्णु दूत मान श्रेष्ठ स्कंद द्वितीय अध्याय प्रकृत जो श्रेष्ठ धर्म वो परधर्म से परधर्म विषय कही परधर्म बा श्रेष्ठ धर्म उत्कृष्ट धर्म विषय कही आत्मा धर्म विषय तेणु जमराज दूत मान बुझीपार ना प्रकृत वेदर तो भाव कहुची यही भाव में कहुच्छे आम तो से कथा कह धर्म कितु ये सब काटिद कथा ये विष्णु तो से जाणी ना बहुत सुंदर पुरुष सिद्ध पुरुष भावुं तेणु जो से फेरी आई जमराज संजीवनी पूरी रही से जमराज पचार प्रकृत धर्म कौन से जमराज कही वृद्ध मान को प्रकृत धर्म हूँ धर्म तो साक्षात भगवत प्रणीतम प्रकृत धर्म हूँ भगवान जहाँ कही सी हूँ धर्म धर्म तो साक्षात भगवत प्रणीतम एमती की नए किधु ऋषि ना कि देवा ये धर्म को ऋषि मैंने जापर ना देवता मैंने जापर ना नी विदु ऋषि ना कि देवा न सिद्ध मुख्या असुरा मनुष्या उतोन विद्या चारणादय यही भाव में सिद्ध मुख्य असुर विद्याधर चारण एम कथा कौन कह देवता मैंने ऋषि मैंने जो जापर ना प्रकृत धर्म कौन धर्म सम्बन्धे बहुत रोच बहुत धर्म तत्व निहित गुहायाम कह धर्म तत्व जो रही ये बहुत गभीर तत्व बुझीपर ना आपा दृष्टि देखीगले से कह अधर्म करते भगवान जो कहते सुखदेव गोस्वामी भगवान लीला सब वर्णना कर दशम स्कंद 29-33 ये चारोटी को रस पंचाध्याय कह भागवत सार रस पंचाध्याय से कृष्णदास कविराज गोस्वामी संगीत रचना कर जय जय ज्वल रस सर्वरस सार पर क्या भाव जहाँ प्रजति प्रचार भगवान का जो रासलीला गोपी मान सब जो रासलीला होता ए रासलीला हूँ श्रेष्ठ भगवान का जिते रस रही दस टी रस बार टी रस रही रस रही सब कह तेणु सब श्रेष्ठ रस हूँ यही रासलीला किंतु हरिकेत महाराज जो सभार उपस्थित थे ठीक 60,000 मुनि ऋषि मैंने उपस्थित थे तेणु मन में सन्देह आसीगला जो भगवान जहाँ करसंती ठीक करना परिकित महाराज तांकर जो सन्देह रही मुनि ऋषि मान से सन्देह को उपस्थापन कर भगवान कहीं अन्याय कार्य कले आप्तकाम यदुपति कृतवान भाई जिगुप्सितम भगवान से होती भगवान यदुमान पति से आप्तकाम कौन सी कामना ना से निजे स्वयं निज आनंद आनंदित होता कहीं से यह अन्याय कार्य कले आप्तकाम यदुपति कृतवान भाई जिगुप्सित से जो अन्य जो स्त्री मान गोप स्त्री मान सहित जो ये रासलीला कले यहाँ निश्चिंत भाव निंदनीय कार्य कले कौन कौ अभिप्राय कौन पाई आम जो सन्देह रही छेदन कर सुब्रत बोले परिकित महाराज श्रीकृत गोस्वामी कहते तेणु प्रकृत धर्म को जानवा मुनि ऋषि मैंने जापर ना भगवान लीला जो कहु दशम स्कंद से सन्देह आस तेणु परिकित महाराज प्रश्न उत्तर में सुखदेव गोस्वामी कहते ये धर्म व्यतिक्रम दृष्टो ईश्वराणाम च साहसम तेजी असा नोषाय बने सर्वबुजो तथा आम आपात दृष्टि देखा यहाँ प्रकृत धर्म नुह बोली लगे धर्म व्यतिक्रम लगुव धर्म व्यतिक्रम होगा किंतु ईश्वराणाम च साहसम जो मैंने ईश्वर जो मैंने नियंत्रण करी से शक्ति रही ତେଣୁ ତେଜିଆସାଂ ନ ଦୋଷାୟ, ଯେଉଁମାନେ ଅତ୍ୟନ୍ତ ତେଜିଆ ରହିଛନ୍ତି, ନିୟନ୍ତ୍ରଣକାରୀ ସବୁ ରହିଛନ୍ତି, ତାଙ୍କର ଦୋଷ ନାହିଁ କେବେ ହେଲେ, ସେ କେବେ ଅଧର୍ମ କରିପାରିବେ ନାହିଁ। ବହ୍ନେ ସର୍ବଭୂଜୋ ଯଥା, ଯେମିତି ଆମର ଅଗ୍ନିରେ ଯେତେ ଯାହା ଜାଳେଣୀ ପକେଇଲେ, ଯେତେ ଅପରିଷ୍କାର ପଦାର୍ଥ ପକେଇଲେ ମଧ୍ୟ ସେ ସବୁ ଭଷ କରିଦେବ, ସେହିଭଳି ଭାବରେ ଭଗବାନଙ୍କ ପାଖରେ ବା ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ ଅଛନ୍ତି, ତେଜିଆସାନ ଯେଉଁମାନେ ବହୁତ ତେଜିଆନ ବ୍ୟକ୍ତି, ତାଙ୍କର କୌଣସି ଦୋଷ ନଥାଏ, ତାଙ୍କର କୌଣସି ଅଧର୍ମ ନଥାଏ। ତେଣୁ ଆମେ ଧର୍ମକୁ ଜାଣିପାରିବା ନାହିଁ, ଆପାତ ଦୃଷ୍ଟିରେ ଜାଣିପାରିବା ନାହିଁ। ଆପାତ ଦୃଷ୍ଟିରେ ଦେଖିଲେ ଯେ ଧର୍ମ ଠିକ୍ ହେଲାନି, ଅଧର୍ମ ଆଚରଣ କଲେ ବୋଲି କୁହାଯିବ, ବହୁତ ସ୍ଥାନରେ ସେହିଭଳି ଘଟଣା ରହିଛି ଭାଗବତମରେ ବା ଅନ୍ୟ ଶାସ୍ତ୍ରମାନଙ୍କୁ ସବୁ ରହିଛି। ତେଣୁ ଧର୍ମର ତତ୍ତ୍ୱକୁ ଯେଉଁମାନେ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମ ତତ୍ତ୍ୱ ବହୁତ ନିହିତ ବହୁତ ଗଭୀର ତତ୍ତ୍ୱ ରହିଛି, ସାଧାରଣ ଲୋକମାନେ କ'ଣ ବୁଝିବେ? ସେମାନେ ଅଧର୍ମକୁ ଧର୍ମ ବୋଲି ଭାବୁଛନ୍ତି, ବିଧର୍ମ ପରଧର୍ମ ଆଭାସ ଉପମା ଛଳ ଏସବୁ ବିଭିନ୍ନ ପ୍ରକାର ଧର୍ମ ନାମରେ ସବୁ ଚାଲିଛି, ଲାଗିବ ଧର୍ମ ବୋଲି, କିନ୍ତୁ ପ୍ରକୃତରେ ଧର୍ମ ନୁହଁ। ତେଣୁ ଭଗବାନ ଧର୍ମକୁ ସ୍ଥାପନ କରନ୍ତି, ଯମରାଜ ସେତା କହୁଛନ୍ତି ଦୂତମାନଙ୍କୁ। ତେଣୁ ଭଗବାନ ସମଗ୍ର ମାନବ ସମାଜକୁ ଉପଲକ୍ଷ କରି ମାନବ ସମାଜ ଉଦ୍ଦେଶ୍ୟରେ ଏହି ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଛନ୍ତି। ସର୍ବୋପନିଷଦ ଗାବ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥ ବତ୍ସା ସୁଧି ବକ୍ତା ଦୁଗ୍ଧଂ ଗୀତା ଅମୃତ ମହତ, ସମସ୍ତ ଶାସ୍ତ୍ରର ସାର ଏହି ଭଗବତ ଗୀତାରେ ପାଇବା। ତେଣୁ ଏହି ଭଗବତ ଗୀତାରେ ପ୍ରକୃତ ଧର୍ମ ବିଷୟରେ ଭଗବାନ ବର୍ଣ୍ଣନା କରିଛନ୍ତି। ତେଣୁ ଏଥିରେ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ଗୋଟେ ହେଉଛି ଗୁହ୍ୟ, ଗୋଟେ ହେଉଛି ଗୁହ୍ୟତର ଏବଂ ଗୋଟେ ହେଉଛି ଗୁହ୍ୟତମ। ତିନି ପ୍ରକାର ଜ୍ଞାନ, ସିକ୍ରେଟ, ମୋର ସିକ୍ରେଟ, ମୋଷ୍ଟ ସିକ୍ରେଟ, କନଫିଡେନ୍ସିଆଲ, ମୋର କନଫିଡେନ୍ସିଆଲ, ମୋଷ୍ଟ କନଫିଡେନ୍ସିଆଲ, ଯେଉଁ ରହିଛି ଆମର କ'ଣ କହୁଛନ୍ତି ଏ ଯେଉଁ ଡିଗ୍ରୀ ଯେଉଁ ରହିଛି ସେହିଭଳି ଭାବରେ ସବୁଠାରୁ ଗୁହ୍ୟତମ ଜ୍ଞାନ ଏଠି ବର୍ତ୍ତମାନ ଜୟତମ ପରମ ଗୁହ୍ୟମ ମାନେ ସବୁଠାରୁ ଗୁହ୍ୟତମ ଜ୍ଞାନ କଥା କହୁଛନ୍ତି। ତେଣୁ ଗୁହ୍ୟ ଜ୍ଞାନ କ'ଣ ନା, ଗୁହ୍ୟ ଜ୍ଞାନ ହେଉଛି ଯେଉଁଟାକ ଏ ଭୌତିକ ଜଗତରେ ନାହିଁ, ସେଇଟା ହେଉଛି ଭୌତିକ ଜଗତର ଉର୍ଦ୍ଧ୍ୱ ଜ୍ଞାନ, ସେ ହେଉଛି ଗୁହ୍ୟ ଜ୍ଞାନ ଆରମ୍ଭ ହେଉଛି। ଭଗବତ ସମ୍ବନ୍ଧୀୟ ଜ୍ଞାନ ହେଉଛି ଅଦ୍ୱୟ ଜ୍ଞାନ ତତ୍ତ୍ୱ, ଭୌତିକ ଜଗତର ସବୁକିଛି ଦ୍ୱୈତ, ଦ୍ୱୈତ ଜଗତ, ଦ୍ୱୈତ ଜଗତ କହିଲେ ବିପରୀତ ଜିନିଷ ସବୁ ରହିଛି, ଏଠି ଦିନ ରହିଛି ମାନେ ରାତି ରହିଛି, ହଁ ହସ ରହିଛି ମାନେ କାନ୍ଦ ରହିଛି, ମାନ ରହିଛି ମାନେ ଅପମାନ ରହିଛି। ତେଣୁ ଏହିଭଳି ଭାବରେ ଇଏ ହେଉଛି ଦ୍ୱୈତ ଜଗତ, କିନ୍ତୁ ଭଗବତ ସମ୍ବନ୍ଧୀୟ ସବୁକିଛି ଇଏ ହେଉଛି ଅଦ୍ୱୟ ଜ୍ଞାନ ତତ୍ତ୍ୱ, ଅଦ୍ୱୟ ଜ୍ଞାନ, ଏ ଦ୍ୱୈତ ଜ୍ଞାନ ନୁହଁ, ଇଏ ହେଉଛି ଅଦ୍ୱୟ ଜ୍ଞାନ। ବଦନ୍ତି ତତ୍ତ୍ୱବିଦସ୍ତତ୍ତ୍ୱ ଜ୍ଞାନମ ଅଦ୍ୱୟମ, ଅଦ୍ୱୟ ଜ୍ଞାନ ବିଷୟରେ ତତ୍ତ୍ୱବିତ୍ମାନେ ଏହିଭଳି ଭାବରେ କହନ୍ତି। ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନକୁ ତିନି ଭାବରେ ସେମାନେ କୁହନ୍ତି, ତିନି ପ୍ରକାର ଜ୍ଞାନ ରହିଛି। କ'ଣ ସେ ଜ୍ଞାନ ନା, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି। ବ୍ରହ୍ମ ଜ୍ଞାନ ହେଉଛି ପ୍ରାଥମିକ ଜ୍ଞାନ, ଭଗବାନ ସମ୍ବନ୍ଧୀୟ ଜ୍ଞାନର ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ, ଯାହାକି ଗୁହ୍ୟ ଜ୍ଞାନ ବୋଲି କୁହାଯାଉଛି। ଭଗବାନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଜ୍ଞାନ ସବୁ ଦେଇଛନ୍ତି ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଇଏ ହେଉଛି ଗୁହ୍ୟ ଜ୍ଞାନ। ଏ ଆତ୍ମା ଏଭଳି ବସ୍ତୁ ଯାହା ଏ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସେସବୁ ନଷ୍ଟ ହୋଇଯାଉଛି, କେଉଁଟା ଶସ୍ତ୍ରରେ ନଷ୍ଟ ହୋଇଯାଉଛି, କେଉଁଟା ଅଗ୍ନିରେ ଦଗ୍ଧ ହୋଇଯାଉଛି, କେଉଁଟା ଜଳରେ କ'ଣ ଜଳରେ ମିଳିଯାଉଛି, କେଉଁଟା ପବନରେ ଶୁଷ୍କ ହୋଇଯାଉଛି, ଏସବୁ ହୋଇଯାଉଛି ଭୌତିକ ଜଗତ ସବୁ ତତ୍ତ୍ୱ। କିନ୍ତୁ ବ୍ରହ୍ମ ତତ୍ତ୍ୱ ଏଭଳି ଯେଉଁଟାକ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକ, ନ ଚୈନଂ କ୍ରଦନ୍ତି ଆପୋ, ନ ଶୋଷତି ମାରୁତ। ବ୍ରହ୍ମ ତତ୍ତ୍ୱ ଏଭଳି ତତ୍ତ୍ୱ ଯାହାକି ଏ ଭୌତିକ ତତ୍ତ୍ୱ ଯେଉଁ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ ଇତ୍ୟାଦି ଏସବୁ ତତ୍ତ୍ୱ ଦ୍ୱାରା ସେ ନଷ୍ଟ ହୋଇପାରିବ ନାହିଁ, ଶସ୍ତ୍ର ଦ୍ୱାରା ସେ ନଷ୍ଟ ହୋଇପାରିବ ନାହିଁ, ବ୍ରହ୍ମ ବା ଅଗ୍ନି ଦ୍ୱାରା ସେ ଦଗ୍ଧ ହୋଇପାରିବ ନାହିଁ, ଜଳ ଦ୍ୱାରା ସେ ମିଳିଯିବ ନାହିଁ, ପବନରେ ସେ ଶୁଷ୍କ ହୋଇଯିବ ନାହିଁ। ଏ ବ୍ରହ୍ମ ତତ୍ତ୍ୱ ବିଷୟରେ ଭଗବାନ ପ୍ରଥମେ ଆରମ୍ଭ କଲେ ଏବଂ ଚଉଦ ଅଧ୍ୟାୟରେ ଭଗବାନ କହିଲେ ବ୍ରହ୍ମଣ ହିଁ ପ୍ରତିଷ୍ଠା ଅହମ୍, ये ब्रह्म होची भगवान शरीर रा अंग ज्योति ये होची अद्वैत ज्ञान रा प्राथमिक ज्ञान बा गुह्य ज्ञान होची ब्रह्म ज्ञान तेनो आर उद्धरे गुह्यतर ज्ञान आसुची गुह्य ज्ञान रा उद्धरे गुह्यतर ज्ञान आसुची गुह्यतर ज्ञान कौन ना भगवान निजको परमात्मा रूप रे सबडे निजको विस्तार करसन समस्तंकर हृदय विचार भगवान रहिसंती परमात्मा रूप रहिसंती सर्वसच्चा हृदय सन्निविष्टो भगवान समस्तं हृदय रे ईश्वर सर्वभूताना हृदयस्य अर्जुन तिष्ठति परमात्मा रूप रे भगवान निजको विस्तार करसंती एवं अणु परमाणु मध्ये भगवान परमात्मा रूप रे रहिसंती तेनु ये होची परमात्मा संबंध ज्ञान जो गुह्य ज्ञान जो ब्रह्म संबंध ज्ञान प्राप्त तार उपाय होची ज्ञान माध्यम से माने आराधना भगवान कर ब्रह्म चिंतन करन वेद उपनिषद रे जो ज्ञान विषय वर्णना करा जाई छी ज्ञान मार्ग रे से माने ब्रह्म रो आराधना करंती और ब्रह्म चिंतन करन तो परमात्मा को प्राप्त होबै जो उपाय से होची कोन ना योग अष्टांग योग पतंजलि कर अष्टांग योग रही छी भगवत गीता अष्टम अध्याय रे मध्ये से विषय वर्णना करा जाई छी सबु तारा जो जम नियम आसन प्राणायाम ध्यान धारणा इत्यादि सब रही माध्यम रे जन भगवान को परमात्मा रूप से हृदय को दर्शन कर तेणु ये परमात्मा संबंध ज्ञान हूँ गुह्यतर ज्ञान ये गुह्यतर ज्ञान प्राप्त होने उपाय हूँ ये अष्टांग योग किंतु सब गुह्यतम ज्ञान हूँ भगवत संबंधी ज्ञान भगवान विषय जे जानव से परमात्मा संबंध में जापर एवं ब्रह्म संबंध में जापर तेणु यही गुह्यतम ज्ञान प्राप्त होवार उपाय हूँ भक्ति भक्ति मध्यम भक्तिया माम अभिजानाति जावान दस्तास्मि तत्त्वतः ततो मां तत्त्व ज्ञान्त्वा विशति तदनन्तरम् पूर्व पंचावन श्लोक भगवान कहते अध्याय तेणु भगवान को पूर्ण भाव जानापे आम भक्ति आश्रय नवाक पड़ ज्ञान मार्ग योग मार्ग आम भगवान को पूर्ण भाव जानपर ना तेणु भगवान जो गुह्यतम ज्ञान भगवान देखते भगवदगीतार से ज्ञान हूँ यही भक्ति भक्ति जदि आम आचरण करवा भगवान को पूर्ण भाव जानपर से भगवान जो जानव से परमात्मा संबंध ज्ञान प्राप्त ही करेंगे ब्रह्म संबंध ज्ञान प्राप्त ही करेंगे पूर्ण भाव भगवान से जानपर किंतु जो मैंने केवल ब्रह्म शब्द ब्रह्म विषय ज्ञान प्राप्त हे से माने परमात्मा संबंधी भगवत संबंध ज्ञान प्राप्त ही करेंगे ना जेमती उदाहरण स्वरूप आम कह गोटे शहे टाँह रही शहे टकर पचास टाँह भी रही कोड़े टाँह भी रही दस टाँह भी रही किंतु दस टकरे आपण शहे टकर जिनस पाइपे ना से भाव भगवान पाखे ये परमात्मा रही शरीर अंगकांति हूँ ये ब्रह्म तेणु भगवदगीतार जो सबुठ गुहतम ज्ञान ये हूँ ये भक्ति तेणु ये कथा कि भगवान कहते जयदम परम गुह्यम भक्तिषु अभ्यासति भगवत गीता जन अध्ययन करुछन्ती माने से माने ए भक्ति को ग्रहण करिवा कथा ज्ञान मार्ग वा योग मार्ग ए सब को छाड़ी भक्ति मार्ग को अवलंबन करिवा कथा तेणु जो माने जयदम परम गुह्यम जो गुह्यतम ज्ञान भगवान देइछन्ती से होचि भगवत संबंध ज्ञान भगवान निज विषय से ज्ञान भी देइछन्ती तेणु ये ज्ञान को जो मैंने मन भक्ति से अभिधासती मोर भक्त मान पाखे जो प्रचार करती भक्ति मई परां कृत्वा से मैंने भगवान पाखे भक्ति प्राप्त हे भक्ति मई परां कृत्वा भक्ति प्राप्त हेल्ले कौन हम मामेव एष्यति मामेव एष्यति निश्चिंत भाव ए बाबा निश्चिंत भाव मो पाखक निश्चिंत भाव आसवे माँ बाबा असंशय कौन सी सन्देह नहीं ତେଣୁ ଆ ପରଶଙ୍କର ଭଗବାନ କହୁଛନ୍ତି ଯେ ନଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟପ୍ରିତ ଭବିତା ନଚ ମେ ତସ୍ମାତ୍ ଅନ୍ୟ ପ୍ରିୟତର ଭୂମି। ଭଗବାନଙ୍କର ସେ ହେଉଛନ୍ତି ସବୁଠାରୁ ପ୍ରିୟତମ ବ୍ୟକ୍ତି। କିଏ ନା ଯିଏ ଏଇ ଭଗବତ ଗୀତାର ଯେଉଁ ବୃହତ୍ତମ ଜ୍ଞାନ ଯାହାକି ହେଉଛି ଭକ୍ତି, ଯିଏ ତାଙ୍କର ଭକ୍ତମାନଙ୍କର ପ୍ରଚାର କରେ, ତେଣୁ ସିଏ ହେଉଛନ୍ତି ଭଗବାନଙ୍କର ସବୁଠାରୁ ପ୍ରିୟତମ ବ୍ୟକ୍ତି। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ 13-20 ଏ 8 ଶ୍ଳୋକରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ। ଅଦ୍ୱିଷ୍ଟା ସର୍ବଭୂତାନାଂ ମୈତ୍ର କରୁଣ ଏବ ଚ ନିର୍ମମ ନିରହଙ୍କାର ସମ ଦୁଃଖ ସୁଖକ୍ଷମୀ ସନ୍ତୁଷ୍ଟ ସତତଂ ଯୋଗୀ ଯଥାତ୍ମା ଦୃଢ଼ ନିଶ୍ଚୟ ମୟ ଅର୍ପିତ ମନବୁଦ୍ଧି ଯୋ ମଦ ଭକ୍ତ ସ୍ୱାମୀ ପ୍ରିୟ। ଏଇଭଳି ଭାବରେ 8 ଶ୍ଳୋକରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ। ଯେଉଁମାନେ ଅଦ୍ୱିଷ୍ଟା, ଯେଉଁମାନେ କାହାକୁ ଈର୍ଷା କରନ୍ତି ନାହିଁ, ଅଦ୍ୱିଷ୍ଟା ସର୍ବଭୂତାନାଂ, ଯେଉଁମାନେ ସମସ୍ତଙ୍କ ପ୍ରତି ବନ୍ଧୁଭାବପନ୍ନ ମୈତ୍ର, ଯେଉଁମାନେ ସମସ୍ତଙ୍କ ପ୍ରତି କରୁଣା କରନ୍ତି କୃପା କରନ୍ତି, ତେଣୁ ଏହିଭଳି ଭାବରେ ଯେଉଁମାନେ ଧର୍ମ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଭଗବାନଙ୍କର ନିଶ୍ଚିତ ଭାବରେ ଅତ୍ୟନ୍ତ ପ୍ରିୟ, ଅତି ଭଗବାନଙ୍କର ପ୍ରିୟ ବୋଲି କହୁଛନ୍ତି। କିନ୍ତୁ ଏ ଶ୍ଳୋକରେ ଯେଉଁ ଭଗବାନ କହିଛନ୍ତି ଯେ ସିଏ ସବୁଠାରୁ ପ୍ରିୟତମ ବ୍ୟକ୍ତି କିଏ ନା, ଯିଏ ମୋର ଏଇ ଯେଉଁ ବୃହତ୍ତମ ଜ୍ଞାନ, ଭଗବତ ଗୀତାର ଯେଉଁ ବୃହତ୍ତମ ଜ୍ଞାନ ଅଛି, ସେ ଜ୍ଞାନକୁ ମୋର ଭକ୍ତମାନଙ୍କ ପାଖରେ ପ୍ରଚାର କରନ୍ତି। ତେଣୁ ପ୍ରଚାରଟି ଏତେ ଗୁରୁତ୍ୱପୂର୍ଣ୍ଣ। ଆଜି 5 ବର୍ଷ ତଳେ 1486 ମସିହାରେ ଯେଉଁ ଆସିଥିଲେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ସେ ଭାରତବର୍ଷରେ ଏଇ ଯେଉଁ ଭଗବାନଙ୍କର ଯୁଗ ଧର୍ମ, କଳିଯୁଗରେ ଯେଉଁ ଯୁଗ ଧର୍ମ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ, ସତ୍ୟଯୁଗରେ ଭଗବାନଙ୍କୁ ପ୍ରାପ୍ତ ହେବାର ଉପାୟ ଥିଲା ଯେତେ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଦ୍ୱିତୀୟ ଅଧ୍ୟାୟରେ କଳିଯୁଗ ବିଷୟରେ ବର୍ଣ୍ଣନା କରାଯାଉଛି, ଭବିଷ୍ୟତବାଣୀ ଦେଉଛନ୍ତି। କାରଣ 5000 ବର୍ଷ ତଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏ କଥା କହୁଥିଲେ, ସେତେବେଳେ କଳିଯୁଗ ଆସିନଥିଲା। ତେଣୁ କଳିଯୁଗରେ କ'ଣ ହେବ ଭବିଷ୍ୟତବାଣୀ ସବୁ ଦେଇଛନ୍ତି, କଳିଯୁଗରେ ଏଭଳି ଅବସ୍ଥା ସବୁ ଆସିବ, ଲୋକମାନେ ଖାଇବାକୁ ପାଇବେ ନାହିଁ, ଲୋକମାନେ ଘର ତ୍ୟାଗ କରି ବଣ ଜଙ୍ଗଲରେ ପଳେଇବେ, ସରକାର ଦସ୍ୟୁ ଭଳି କାର୍ଯ୍ୟ କରିବେ, ଏଭଳି ଯାହା ସବୁ ଆମେ ଦେଖୁଛେ ଆଜିକାଲି କଳିଯୁଗରେ ବିଭିନ୍ନ ପ୍ରକାର ଉପଦ୍ରବ ସବୁ ଦେଖୁଛେ, ଏସବୁ ବହୁତ ବର୍ଷ 5000 ବର୍ଷ ତଳେ ସୁଖଦେବ ଗୋସ୍ୱାମୀ ଭବିଷ୍ୟତବାଣୀ ଦେଇକି ଯାଇଥିଲେ। ତେଣୁ ଏସବୁ ଶୁଣିକିରି ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ତାହେଲେ କଳିଯୁଗରେ କେମିତି ଲୋକମାନେ ଉଦ୍ଧାର ପାଇବେ, କଳିଯୁଗରେ ତ ସବୁ ଅସୁବିଧା ରହିଛି, ଏତେ ସବୁ ଅସୁବିଧା ରହିଛି, ତାହେଲେ ଲୋକମାନେ କେମିତି ଉଦ୍ଧାର ପାଇବେ। ତେଣୁ ସେ ପ୍ରଶ୍ନ ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ କଳିଯୁଗରେ କଳିର ଦୋଷ ନିଜେ ରାଜନ, ହେ ରାଜନ, କଳିର ଦୋଷ ଯଦି ଆମେ ଦେଖିବା ସେ ସମୁଦ୍ର ପରିମାଣର ରହିଛି, କଳିର ଦୋଷ ନିଜେ ରାଜନ, କିନ୍ତୁ ଆସ୍ତି ହିଁ ଏକ ମହାନ ଗୁଣ। କଳିର ଯେଉଁ ଦୋଷ ଦେଖିବା, ଯଦିଓ ସମୁଦ୍ର ଭଳି ଅନନ୍ତ ଦୋଷ ରହିଛି, କିନ୍ତୁ ଗୋଟିଏ ସବୁଠାରୁ ଶ୍ରେଷ୍ଠ ଗୁଣ ରହିଛି, ଆସ୍ତି ହିଁ ଏକ ମହାନ ଗୁଣ। କ'ଣ ସେ ଗୁଣ? କୀର୍ତ୍ତନାଦେବ କୃଷ୍ଣସ୍ୟ, ଭଗବାନଙ୍କର କୃଷ୍ଣଙ୍କର କୀର୍ତ୍ତନ କରିବା ଦ୍ୱାରା ମୁକ୍ତ ସଙ୍ଗ ପରଂ ବଜେ, ସେ ବହୁତ ସହଜରେ ଏ ତ୍ରିଗୁଣରୁ ଉଦ୍ଧାର ପାଇପାରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଇ ଯେଉଁ କୀର୍ତ୍ତନ, ଭଗବାନଙ୍କ ନାମ କୀର୍ତ୍ତନ, ଏ ସବୁ ଯୁଗର ଯୁଗଧର୍ମ ନଥିଲା। କୃତିଜ ଧ୍ୟାତେ ବିଷ୍ଣୁ, ସତ୍ୟଯୁଗରେ ଲୋକମାନେ ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରେତୟା ଯୁଗତ ମଖେଇ, ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ଯୁଗରେ ଆସିଥିଲେ, ସେଇ ଯୁଗରେ ଲୋକମାନେ ଭଗବାନଙ୍କର ଆରାଧନା କରିବା ପାଇଁ ଯଜ୍ଞ ମାଧ୍ୟମରେ ଆରାଧନା କରୁଥିଲେ। ଦ୍ୱାପରେ ପରିଚର୍ଯ୍ୟାୟାମ, ଦ୍ୱାପର ଯୁଗରେ ଯେଉଁ ଯୁଗରେ ଭଗବାନ କୃଷ୍ଣଚନ୍ଦ୍ର ଆସିଥିଲେ, ସେ ଯୁଗରେ ଭଗବାନଙ୍କର ଆରାଧନା କରିବା ପାଇଁ ମନ୍ଦିର ଯେଉଁ ଅର୍ଚ୍ଚନା ପଦ୍ଧତି ସବୁ ରହିଛି, ସେ ମନ୍ଦିର ପରିଚର୍ଯ୍ୟା ମାଧ୍ୟମରେ ଭଗବାନଙ୍କର ଆରାଧନା କରାଉଥିଲା। କିନ୍ତୁ କଳୌତ ଧରି କୀର୍ତ୍ତନ, କିନ୍ତୁ କଳିଯୁଗରେ ଭଗବାନଙ୍କ ନାମ କୀର୍ତ୍ତନ କରିବା ପାଇଁ କୁହାଯାଇଛି। ତେଣୁ ଏଇ ଯେଉଁ ଯୁଗଧର୍ମ, ଏଇ କଳିଯୁଗର ଯୁଗଧର୍ମ ହେଉଛି ନାମ କୀର୍ତ୍ତନ, ନାମ ସଂକୀର୍ତ୍ତନ। ତେଣୁ ଏହି ଯୁଗଧର୍ମ ପ୍ରଚାର କରିଥିଲେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ, ଆସି ଯୁଗଧର୍ମ ପ୍ରଚାର କରିଥିଲେ। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଯେଉଁ ଆମେ ଯେଉଁ ନାମ କୀର୍ତ୍ତନ କରୁଛେ, ଇଏ ମଧ୍ୟ ଗୋଟେ ଯଜ୍ଞ। ନାମ ନାମ ସଂକୀର୍ତ୍ତନ ଯଜ୍ଞ, ଇଏ ଗୋଟେ ଯଜ୍ଞ। ଏବଂ ଏହି ଯଜ୍ଞରେ ଆମେ ଯେଉଁ ଯଜ୍ଞ କରୁଛେ, ସାଧାରଣତଃ ଦ୍ରବ୍ୟ ଯଜ୍ଞ କରୁଛେ, ଗୋଟିଏ ନିଆଁ ବାହାରୁଛି, ଗୋଟିଏ ଅଗ୍ନି ଶିଖା ବାହାରୁଛି। କିନ୍ତୁ ଏ ଯେଉଁ ନାମ କୀର୍ତ୍ତନ, ଆର ସାତଟି ଜିଭା ଅଛି, ସାତଟି ଶିଖା ରହିଛି। ନାମ କୀର୍ତ୍ତନ କଳିଯୁଗରେ ଇଏ ହେଉଛି ଅନୁମୋଦିତ ଧର୍ମ, ନାମ କୀର୍ତ୍ତନ। ତେଣୁ ଏଇ ଯେଉଁ ନାମ କୀର୍ତ୍ତନ ମହାପ୍ରଭୁ ଆରମ୍ଭ କରିଥିଲେ, କଳିଯୁଗ ଯୁଗଧର୍ମ ପ୍ରବର୍ତ୍ତନ କରିଥିଲେ, ସେ କହିଥିଲେ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଏହି ଶ୍ରୀକୃଷ୍ଣ ସଂକୀର୍ତ୍ତନ ଶ୍ରେଷ୍ଠ ବିଜୟ ଲାଭ କରିବ। ଭଗବତ ଗୀତାରେ ମଧ୍ୟ ସଞ୍ଜୟ ଧୃତରାଷ୍ଟ୍ର ସେ କଥା କହୁଛନ୍ତି, ଅନ୍ତିମ ଶ୍ଳୋକ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ସେ ବିଜୟ ଭୂତି ଧୂଆ ନୀତିର୍ମତି ନୁହଁ। ସେଠି ନିଶ୍ଚିନ୍ତ ଭାବରେ ବିଜୟ ଲାଭ କରିବେ ସେମାନେ, ଯେଉଁମାନେ ଭଗବାନଙ୍କର ଭକ୍ତ ହେବେ ସେମାନେ ନିଶ୍ଚିନ୍ତ ଭାବରେ ବିଜୟ ଲାଭ କରିବେ। ତେଣୁ ମହାପ୍ରଭୁ ମଧ୍ୟ ସେ ଆଶୀର୍ବାଦ ଦେଇକି ଯାଇଛନ୍ତି, ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଶ୍ରେଷ୍ଠ ବିଜୟ ଲାଭ କରିବ। ତେଣୁ ମହାପ୍ରଭୁ ଯେଉଁ ତାଙ୍କର ଏଇ 48 ବର୍ଷ କାଳ ଯେଉଁ ଜୀବନ କାଳ ଭିତରେ, ବିଶେଷ ଭାବରେ 1510 ମସିହାରେ ସେ ସନ୍ନ୍ୟାସ ଗ୍ରହଣ କଲେ ଏବଂ ଭଗବାନଙ୍କର ଏଇ ଯେଉଁ ନାମକୁ ସେ ପ୍ରଚାର କଲେ 1510ରୁ 1534, ଏଇ 24 ବର୍ଷ ବିଶେଷ ଭାବରେ ଆମର ଏଇ ଓଡ଼ିଶାରେ ଶ୍ରୀଧାମ ପୁରୀଧାମ କ୍ଷେତ୍ରରେ, ପୁରୀ କ୍ଷେତ୍ରରେ ରହି ସେଇ ଭଗବାନଙ୍କ ନାମ ପ୍ରଚାର କରିଥିଲେ। ଭାରତବର୍ଷର ବିଭିନ୍ନ ସ୍ଥାନକୁ ସେ ଯାଇଥିଲେ, ଉତ୍ତରକୁ କ'ଣ ବୃନ୍ଦାବନ ତ ଯାଇଥିଲେ, ଦାକ୍ଷିଣାତ୍ୟ ମଧ୍ୟ ଯାଇଥିଲେ, ଏବଂ ଏଇଭଳି ଭାବରେ ଭାରତବର୍ଷରେ ସେ ଭଗବାନଙ୍କ କଥା ପ୍ରଚାର କରିଥିଲେ। ତେଣୁ ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀତେ ଆଶୀର୍ବାଦ ନବରାତ୍ରି ଗ୍ରାମ ସର୍ବାତ୍ର ପ୍ରଚାର ହେବେ ମୋର ନାମ, ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହେବ। ବିଶେଷ ଭାବରେ ଯେଉଁମାନେ ଭାରତବର୍ଷର ଲୋକମାନେ ଅଛନ୍ତି, ଭାରତବର୍ଷର ଲୋକମାନେ ବହୁତ ଅତ୍ୟନ୍ତ ଭାଗ୍ୟବାନ। ଭାଗବତ ପଞ୍ଚମ ସ୍କନ୍ଧରେ ସ୍ୱର୍ଗର ଦେବତାମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପାଇଛନ୍ତି ସେମାନେ କେତେ ଭାଗ୍ୟବାନ, ସେଥିରେ ଆମେ ଜାଣିବା। ସେମାନେ କହୁଛନ୍ତି ଅହୋ ଅମିଷା କିମକାରୀ ଶୋଭନମ, ସେମାନେ କହୁଛନ୍ତି କ'ଣ ସେମାନେ ପୁଣ୍ୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ କି ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ, ଯେଉଁଥିପାଇଁ କି ସେମାନେ ଭାରତବର୍ଷରେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ଅହୋ ଅମିଷା କିମକାରୀ ଶୋଭନମ ପ୍ରସନ୍ନ ଏସା ସ୍ୱିଦତୁ ସ୍ୱୟଂ ହରି, ଆଙ୍କ ଉପରେ ଭଗବାନ ପ୍ରସନ୍ନ ହୋଇଛନ୍ତି, ହରି ପ୍ରସନ୍ନ ହୋଇଯାଇଛନ୍ତି, ବା ଏମାନେ କିଛି ପୁଣ୍ୟ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଏମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ, ଯେଉଁ ଜନ୍ମ ଜଣେ ପ୍ରାପ୍ତ ହେଲେ ଭାରତବର୍ଷରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ କ'ଣ ହେବ ନା, ମୁକୁନ୍ଦ ସେବୁପୈକମ୍ ସ୍ପୃହାହୀନ, ଭଗବାନ ମୁକୁନ୍ଦଙ୍କର ସେବା କରିବା ପାଇଁ ସେ ସୁଯୋଗ ପ୍ରାପ୍ତ ହେବେ। ତେଣୁ ସିଏ କହୁଛନ୍ତି ଆମର ମଧ୍ୟ ସେ ସ୍ପୃହା ହେଉଛି, ସ୍ପୃହାହୀନ ନ ମାନେ ଦେବତାମାନେ ସମ୍ମିଳିତ ଭାବରେ ଭଗବାନ ପ୍ରାର୍ଥନା କରୁଛନ୍ତି, ବହୁବଚନରେ ନ ଶବ୍ଦଟି ବ୍ୟବହାର କରାଯାଇଛି। ଆମେ ସମସ୍ତେ ଆମର ଯେତେବେଳେ ପୁଣ୍ୟ ସରିଯିବ ଆମେ ଭାରତବର୍ଷରେ ଜଣେ ମାନବ ଜନ୍ମ ପ୍ରାପ୍ତ ହୁଅନ୍ତୁ, ଏଇଭଳି ଭାବରେ ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ଭାରତ ସେ ଚୈତନ୍ୟ ମହାପ୍ରଭୁ କହିଲେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲ ଯା, ଯେଉଁମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ହେବେ ବା ହେଇଛନ୍ତି, ଜନ୍ମ ସାର୍ଥକ କରିକର ପର ଉପକାର, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ଏ ମନୁଷ୍ୟ ଜନ୍ମକୁ ସାର୍ଥକ କରିବାର ଅଛି, ଏବଂ ସାର୍ଥକ କରି ଖାଲି ଆମେ ନିଜେ ତରିଗଲେ ହେବନି, ମନୁଷ୍ୟ ଜନ୍ମ ସାର୍ଥକ ପାଇ ସାର୍ଥକତା ପ୍ରାପ୍ତ ହେଇଗଲେ ଆମେ ନିଜେ ଉଦ୍ଧାର ପାଇଗଲେ ତାହେଲେ ମଧ୍ୟ ହେବନି, ପର ଉପକାର କରିବା ପାଇଁ କୁହାଯାଉଛି। ପର ଉପକାର କେମିତି କରିବା, ନା ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଆମର ଆଜ୍ଞା ଗୁରୁ ହେଁ ତାର ଏଇ ଦେଶ, ଯାହାକୁ ଦେଖିବା ତାକୁ ଆମେ କୃଷ୍ଣଙ୍କ କଥା କହିବା, ଯାହାର ଦେଖ ତାର କହ କୃଷ୍ଣ ଉପଦେଶ। ଆମେ କହିବା ଆମେ ତ କୃଷ୍ଣ କଥା କହିବା ପାଇଁ ଆମେ ଯୋଗ୍ୟ ନୁହଁ, ତେଣୁ ଭଗବାନ କହୁଛନ୍ତି ଆମର ଆଜ୍ଞା ମୁଁ ତୁମକୁ ଆଜ୍ଞା ଦେଲି, ଆମର ଆଜ୍ଞା ଗୁରୁ ହିଁ ତାର ମୋର ଆଜ୍ଞାରେ ତୁମେ ଗୁରୁ କର ଏବଂ ଏ ଦେଶକୁ ତୁମେ ଉଦ୍ଧାର କର, ଦେଶବାସୀଙ୍କୁ ଉଦ୍ଧାର କର। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଏଇଟା ଆଶୀର୍ବାଦ ଦେଇକି ଯାଇଛନ୍ତି। ତେଣୁ ସେଇ ଧାରାରେ ମହାପ୍ରଭୁ ଧାରାରେ ଯେତେ ଆସୁଛନ୍ତି ବୈଷ୍ଣବମାନେ ଆସୁଛନ୍ତି, ତାଙ୍କର ଗୋଟିଏ ଲକ୍ଷ୍ୟ ରହିଛି କେମିତି ଭଗବାନଙ୍କର ନାମକୁ ସାରା ପୃଥିବୀରେ ପ୍ରଚାର କରାଯିବ। ସେଥିପାଇଁ ମହାପ୍ରଭୁଙ୍କ ଧାରାରେ ଆମର ଯେ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ, ତାଙ୍କର ଯେ ଗୁରୁ ଏସି ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ ତାଙ୍କର ଶିଷ୍ୟମାନଙ୍କୁ ସବୁ ପ୍ରଚାର ବାହାରକୁ ପଠାଉଥିଲେ ଭଗବାନ କଥା ପ୍ରଚାର କରିବା ପାଇଁ, କାରଣ ମହାପ୍ରଭୁଙ୍କର ଆଦେଶ। ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ସେ ପଠାଇଲେ, ତୁମେ ମଧ୍ୟ ଯାଇ ଆଶ୍ଚର୍ଯ୍ୟ ଜଗତରେ ଏଇ ଭଗବାନ କଥା ପ୍ରଚାର କର। 1922 ଯେତେବେଳେ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଙ୍କ ସହିତ ପ୍ରଥମ ଦେଖା ହେଲା, ସେ ପ୍ରଥମ ଦେଖାରେ ସେ କଥା କହିଥିଲେ, ତୁମେମାନେ ସବୁ ଇଂରାଜୀ ଭାଷା ପାଠ ପଢ଼ିଛ, ତେଣୁ ଇଂରାଜୀ ଭାଷାରେ ତୁମେ ଏଇ ଭଗବାନଙ୍କର ମହାପ୍ରଭୁଙ୍କର ବାଣୀ ପ୍ରଚାର କର ଆଶ୍ଚର୍ଯ୍ୟ ଜଗତରେ। ତେଣୁ ପ୍ରଭୁପାଦ ମହାରାଜ ସେତେବେଳେ କହିଥିଲେ ଯେ ଆମେ ତ ବର୍ତ୍ତମାନ ପରାଧୀନ ଅଛୁ, ବ୍ରିଟିଶ ଅଧୀନରେ ଅଛୁ, ଆମ କଥା କିଏ ଶୁଣିବ। ତେଣୁ ଭକ୍ତି ସିଦ୍ଧାନ୍ତ ଠାକୁର କହିଥିଲେ ଯେ ଭଗବାନଙ୍କର ବାଣୀ ଏତେ ଜରୁରୀ ଯେ ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। କିନ୍ତୁ ସେଇଥିରେ ପ୍ରଭୁପାଦ ମହାରାଜ କନ୍ଭିନ୍ସ ହେଇଯାଇଥିଲେ ଏବଂ ସେ ପୃଥିବୀରେ ପ୍ରଚାର କରିବା ପାଇଁ ଚିନ୍ତା କରିଥିଲେ, ସେଇଠୁ ମନସ୍ଥ କରିଥିଲେ, ସେଇଠୁ ବିଚାର କରିଥିଲେ। ତେଣୁ 1965 ଯେତେବେଳେ ସେ ଗଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ତାଙ୍କର ବୟସ ହେଇଥିଲା 69। ତେଣୁ 69 ବୟସରେ ମାତ୍ର 40 ତାଙ୍କ ପାଖରେ ଥିଲା ଏବଂ ସେ ଗୋଟେ ଜଳଦୂତ ଜାହାଜରେ, ଜଳରେ ଥିବା ଜାହାଜରେ ଯାଉଥିବା ଜାହାଜରେ, ସେଇ ଜାହାଜରେ ସେ ଯାଇଥିଲେ ପାଶ୍ଚାତ୍ୟ ଆମେରିକା ଯାଇଥିଲେ। ମାସରୁ ଅଧିକ ସମୟ ଲାଗିଗଲା, 14 ବାହାରିଥିଲେ, 17 ଯାଇକି ପହଞ୍ଚିଲେ। ତେଣୁ ଗୋଟିଏ ବର୍ଷ କାଳ ସେ ବହୁତ ପରିଶ୍ରମ କଲେ, ଅକ୍ଳାନ୍ତ ପରିଶ୍ରମ କଲେ, କିନ୍ତୁ ସେ ସିଦ୍ଧି ପ୍ରାପ୍ତ ହୋଇପାରୁନଥିଲେ। ସେ ଚିନ୍ତା କରୁଥିଲେ, ସେ ଯାଇକି ସେ ଯେଉଁ ଜଳଦୂତ ଜାହାଜ କମ୍ପାନୀର ଯେଉଁ ଅଫିସ୍ ଅଛି ସେ ଯାଇ ପଚାରନ୍ତି କେବେ ଆପଣଙ୍କ ଜଳଦୂତ ପୁଣି ଫେରିବ, ଇଣ୍ଡିଆକୁ ଫେରିବ। କିନ୍ତୁ ଯାହା ହେଉ, 1966 ଗୋଟିଏ ବର୍ଷ ପରେ ଏଇ ଇସ୍କନ କେନ୍ଦ୍ର ଇସ୍କନ ସ୍ଥାପନ ହେଲା, ରେଜିଷ୍ଟ୍ରେସନ ହେଲା ନ୍ୟୁୟର୍କରେ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଟ କନସିୟସନେସ୍। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଏଇ ଯେଉଁ ଆମର ଇସ୍କନ କେନ୍ଦ୍ର ଆରମ୍ଭ ହେଲା, ସେଇ ଭଗବାନ କଥା ପ୍ରଚାର ଉପରେ ଜୋର ଦେଇଥିଲେ, କଥା କେମିତି ଭଗବାନ କଥା ପ୍ରଚାର କରାଯିବ ଏବଂ ଭଗବାନଙ୍କର ଯେଉଁ ପୁସ୍ତକ ରହିଛି ଭଗବତ ଗୀତା, ଅନ୍ୟାନ୍ୟ ଭାଗବତମ, ଅନ୍ୟାନ୍ୟ ବୈଦିକ ଶାସ୍ତ୍ର ସବୁ ରହିଛି, ଏଇଟା କେମିତି ପ୍ରଚାର କରାଯିବ। ପ୍ରଭୁପାଦ ମହାରାଜ ସେସବୁ ରଚନା କରିଥିଲେ, ଏଇ ଯେଉଁ ଭାଷ୍ୟ ସବୁ ଦେଇଥିଲେ, 12 ଭିତରେ ସେ 60-70 ବହିର ଭାଷ୍ୟ ପ୍ରଦାନ କରିଛନ୍ତି। ଭଗବତ ଗୀତାର ଭାଷ୍ୟ ଦେଲେ, ଭାଗବତମର 10 ପର୍ଯ୍ୟନ୍ତ ଭାଷ୍ୟ ଦେଇଛନ୍ତି, ଈଶୋପନିଷଦ ଏବଂ 10 ପାଇଁ ଆଉ ଗୋଟିଏ ସ୍ୱତନ୍ତ୍ର ଭାବରେ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ଏ ବହିକୁ ସେ ରଚନା କଲେ ଏବଂ ଅନ୍ୟାନ୍ୟ ସବୁ ରାଣୀ କୁନ୍ତୀଙ୍କ ଶିକ୍ଷା, କପିଳଙ୍କ ଶିକ୍ଷା ଇତ୍ୟାଦି ଅନେକ ଉପନିଷଦ ବୈଦିକ ଶାସ୍ତ୍ର ସବୁ ସେ ନିଜେ ଭାଷ୍ୟ ପ୍ରଦାନ କରିଛନ୍ତି। ତେଣୁ ସେ ଚାହୁଁଥିଲେ ଏଇ ଯେଉଁ ତାଙ୍କର ଯେଉଁ ପୁସ୍ତକ ରହିଛି, ତାଙ୍କର ଗ୍ରନ୍ଥ ସବୁ ରହିଛି, ଏଇଟାକୁ କେମିତି ପ୍ରଚାର କରାଯିବ। ସେଥିପାଇଁ ଆସନ୍ତା ଯେଉଁ ଗୀତା ଜୟନ୍ତୀ ଉପଲକ୍ଷେ, ଆସନ୍ତାକାଲି ଗୀତା ଜୟନ୍ତୀ ହେବ, ସେଥିପାଇଁ ସାରା ପୃଥିବୀରେ ଯେତେ କେନ୍ଦ୍ର ଅଛି ସମସ୍ତ ଭକ୍ତମାନେ ସେଠି ଚେଷ୍ଟା କରନ୍ତି କେମିତି ଅଧିକରୁ ଅଧିକ ପୁସ୍ତକ ବିତରଣ କରାଯାଇପାରିବ ଗୀତା ଜୟନ୍ତୀ ଉପଲକ୍ଷେ। ସେଥିପାଇଁ ଆମେ ଯେଉଁ ଗୀତାର ଜ୍ଞାନ ରହିଛି, 3 ଜ୍ଞାନ ଭଗବାନ ଦେଇଛନ୍ତି, ଗୃହ ଜ୍ଞାନ, ଗୃହତର ଜ୍ଞାନ ଏବଂ ଗୃହତମ ଜ୍ଞାନ, 3 ଜ୍ଞାନ ପ୍ରଦାନ ଦେଇଛନ୍ତି ଭଗବାନ କରିଛନ୍ତି। ଅନ୍ତିମରେ କହିଲେ ଯିଏ ଏଇଟାକୁ ପ୍ରଚାର କରିବେ ସେମାନେ ସବୁଠାରୁ ଭଗବାନଙ୍କର ଅତ୍ୟନ୍ତ ପ୍ରିୟତମ ବ୍ୟକ୍ତି ହେବେ। ତେଣୁ ଆମେ ଆମର କେନ୍ଦ୍ର ତରଫରୁ ମଧ୍ୟ ସେଇ ନିଷ୍ପତ୍ତି ନିଆଯାଇଛି ଯେ ଆପଣମାନେ ମଧ୍ୟ ଯେଉଁମାନେ କଂଗ୍ରେସନାଲ ଡେପୁଟିଜ୍ ଅଛନ୍ତି ସେମାନେ ମଧ୍ୟ କିଛି କିଛି ବହି ନେଇ ବିତରଣ କରିବା ପାଇଁ ଆଜି ମନସ୍ଥ କରନ୍ତୁ, ବିଚାର କରନ୍ତୁ। ବା ଆମର ଯେଉଁ ରହିଛି ସଂକଳ୍ପ କରନ୍ତୁ ଆଜି, ତେଣୁ ଆପଣମାନେ ଆମର ଯେଉଁ ଷ୍ଟଲ୍ ରହିଛି ସେ ଷ୍ଟଲ୍ରୁ କାର୍ଯ୍ୟକ୍ରମ ପରେ ଆପଣ ନାଁରେ କିଛି ବହି ନେବେ, ସେଇ ବହିକୁ ପ୍ରଚାର କରିକିରି ପୁଣି ନେକ୍ସଟ ମନ୍ଥରେ ଆପଣ ଯେତେବେଳେ ଆସିବେ ସେଟାକୁ ଆପଣ କରିବେ। ଆମର ଅନୁରୋଧ ଏଇଭଳିଆ ରହିଛି। ଆଉ କେମିତି କ'ଣ ଅଧିକା ପ୍ରଚାର କରିହେବ ଆପଣମାନେ ଯଦି ନିଜେ ସେ ପରାମର୍ଶ ଦେବେ ବା କିଛି ସଜେସନ୍ ଦେବେ ତାହେଲେ ମଧ୍ୟ ଆମେ ଗ୍ରହଣ କରିବା। ତେଣୁ ଭଗବତ ଗୀତାର ଏଇ ଯେଉଁ ଜ୍ଞାନ ରହିଛି ଏ ଜ୍ଞାନ ଆମେ ନିଜେ ପ୍ରାପ୍ତ ହୋଇକରି ଅନ୍ୟମାନଙ୍କୁ ମଧ୍ୟ ଏଇ ଜ୍ଞାନ ପ୍ରଦାନ କରିବା। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଜୀବନ ସମୟରେ ସେ 108 ମନ୍ଦିର କରିଥିଲେ। ଆମର ଅନ୍ତିମ ମନ୍ଦିର ହେଉଛି ଆମର ଇସ୍କନ ଯେଉଁ ଭୁବନେଶ୍ୱର ରହିଛି, ଏ ଓଡ଼ିଶାରେ ଯେଉଁ ଭୁବନେଶ୍ୱର କେନ୍ଦ୍ର ରହିଛି ସେଇଟା ହେଉଛି ଅନ୍ତିମ ମନ୍ଦିର। କିନ୍ତୁ ତାଙ୍କ ପରେ 1977 ସେ ଶରୀରତ୍ୟାଗ କଲେ। 77 2015 ଏଇ ଯେଉଁ କେତେ ବର୍ଷ ହେଲା, 35-37 ହେଲା, ଆ ଭିତରେ 500 କେନ୍ଦ୍ର ସବୁ ହେଇସାରିଲାଣି। ଏବଂ ଆମର ଓଡ଼ିଶାରେ ଯେଉଁ ଗୋଟିଏ କେନ୍ଦ୍ର ଥିଲା ଭୁବନେଶ୍ୱର, ଓଡ଼ିଶାରେ ମଧ୍ୟ ଅନେକ କେନ୍ଦ୍ର ହେଇସାରିଲାଣି। ଆପଣଙ୍କ ବ୍ରହ୍ମପୁରରେ ମଧ୍ୟ 2 କେନ୍ଦ୍ର ହେଇସାରିଛି। ତେଣୁ ଏହି କେନ୍ଦ୍ର ମଧ୍ୟ ପ୍ରଚାର ହେଉଛି, ପ୍ରସାର ହେଉଛି। ଆମେ ଗତକାଲି ଯାଇଥିଲୁ ଯେଉଁ ଭକ୍ତିବୃକ୍ଷ କେନ୍ଦ୍ର ଆମର ରହିଛି, କେଉଁ ସେ ସ୍ଥାନ କ'ଣ, ରାଜାରାଣୀ ଆପାର୍ଟମେଣ୍ଟରେ। ସେଠି ସବୁ ଶନିବାର ସେମାନେ ଭକ୍ତମାନେ ବସି ଏଇ ଭଗବାନଙ୍କର ଆମେ ଯେଉଁ ଭଜନ କୀର୍ତ୍ତନ କରୁଛେ, କାଗଜ କଥା କହୁଛେ, ସେଠି ମଧ୍ୟ ସେଇଭଳି ଭାବେ ବ୍ୟବସ୍ଥା ହେଉଛି ସବୁ ଶନିବାର। ଏଇ ଗତ ଶନିବାର ତାଙ୍କ 2 କମ୍ପ୍ଲିଟ୍ ହେଲା। ଆମେ ଗତକାଲି ଯାଇଥିଲୁ ସେଠିକି, ସେଠି ଭଗବାନ କଥା କହିଥିଲୁ, ସେଠି ମଧ୍ୟ ତାଙ୍କୁ କହିଥିଲୁ ଏଇ ଗୀତା ପ୍ରଚାର କରିବା ପାଇଁ ସେମାନେ ସଂକଳ୍ପ ନେବେ। ତେଣୁ ଆମର ମଧ୍ୟ ଆସ୍ତେ ଆସ୍ତେ ଏଠିକି ଭକ୍ତ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛନ୍ତି, ଆସ୍ତେ ଆସ୍ତେ ସବୁ ଦୀକ୍ଷା ଗ୍ରହଣ କରୁଛନ୍ତି, ସେମିତି ମସ୍ତକରେ ତିଳକ ଲଗାଉଛନ୍ତି, ଧାରଣ କରୁଛନ୍ତି, ପଞ୍ଚମାଳା ଧାରଣ କରୁଛନ୍ତି ଏବଂ ଭଗବାନଙ୍କ ନାମ ଜପ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ, ଏହାଦ୍ୱାରା ଆମେ ନିଜ ଜୀବନକୁ ସଫଳ କରୁଛେ, ଜନ୍ମ ସାର୍ଥକ, ଆମେ ନିଜ ଜନ୍ମକୁ ସାର୍ଥକ କରୁଛେ। କିନ୍ତୁ ଖାଲି ନିଜେ ଆନନ୍ଦ ପ୍ରାପ୍ତ ହେବା, ନିଜେ ସୁଖ ପ୍ରାପ୍ତ ହେବା ବା ନିଜେ ସବୁକିଛି ପ୍ରାପ୍ତ ହେବା ସେଥିରେ ସୀମିତ ହେଇଗଲେ ହେବନି। ଅନ୍ୟମାନଙ୍କୁ ମଧ୍ୟ ଆମେ କେମିତି ଆଜି ଏଇ ଇସ୍କନ କେନ୍ଦ୍ରକୁ ଆସିଛେ, ଏଇ ଇସ୍କନ କେନ୍ଦ୍ର ଆସିବା ପୂର୍ବରୁ ଆମେ ମଧ୍ୟ ଅଜ୍ଞାନତା ଭିତରେ ରହିଥିଲେ, ଆମେ ମଧ୍ୟ ଜୀବନର ପ୍ରକୃତ ଲକ୍ଷ୍ୟ ଜାଣିପାରୁନଥିଲେ। ତେଣୁ ଏଇଭଳି ଭାବରେ ଯେଉଁମାନେ ଆସିନାହାନ୍ତି ସେମାନେ ମଧ୍ୟ ଏଇ ଭଗବତ ଗୀତା ଯଦି ଆମେ ତାଙ୍କୁ ଦେବା, ସେମାନେ ଯେଉଁ ପଢ଼ିବେ ତାହେଲେ ଆସ୍ତେ ଆସ୍ତେ ସେମାନେ ମଧ୍ୟ କନ୍ଭିନ୍ସ ହେଇପାରିବେ। ଆପଣ ଜାଣିଥିବେ 2-3 ତଳେ ଯେଉଁ ରୁଷିଆର ସାଇବେରିଆରେ ତାଙ୍କର ସୁପ୍ରିମକୋର୍ଟ ଯେଉଁ ରହିଛି ସେ ଜଜମେଣ୍ଟ ଦେଇଥିଲେ ଯେ ଏଇ ଭଗବତ ଗୀତାକୁ ବ୍ୟାନ୍ କରିଦେବା ପାଇଁ। କିନ୍ତୁ ସାରା ପୃଥିବୀରେ ଏଭଳି ଆନ୍ଦୋଳନ ହେଲା, ସେ ସେଟାକୁ ଉଠାଇଦେଲେ, ବ୍ୟାନ୍ ଅର୍ଡ଼ର୍କୁ ଉଠାଇଦେଲେ। କାରଣ ଏଇ ଭଗବତ ଗୀତା ପଢ଼ିକିରି ଲୋକମାନେ ଭକ୍ତ ହେଇଯାଉଛନ୍ତି, ତେଣୁ ତାଙ୍କର ଚିନ୍ତା ପଡ଼ିଯାଇଛି କମ୍ୟୁନିଷ୍ଟ କଣ୍ଟ୍ରି କେମିତି ଭକ୍ତ ସବୁ ହେଇଗଲେ ଆଉ ଆମ କମ୍ୟୁନିଜିମ୍ କେମିତି ଚାଲିବ, ତେଣୁ ତାଙ୍କର ଚିନ୍ତା ପଡ଼ିଯାଉଛି ବ୍ୟାନ୍ କରିବା ପାଇଁ କହୁଛନ୍ତି। ତେଣୁ ଏଇ ଭଗବତ ଗୀତା ଏଭଳି ପୁସ୍ତକ ଆଜ୍ ଇଟ୍ ଇଜ୍ ବୋଲି କୁହାଯାଉଛି। ମୌଳିକ ରୂପରେ ଯେଉଁ ଜ୍ଞାନ ଭଗବାନ ଅର୍ଜୁନଙ୍କୁ ଦେଇଥିଲେ 5500 ତଳେ, ସେଇ ଜ୍ଞାନ ଆମେ ଏଇ ପରମ୍ପରାରେ ପ୍ରାପ୍ତ ହେଉଛେ। ପ୍ରଭୁପାଦ ମହାରାଜ ଏ ଗୁରୁ ପରମ୍ପରା ବିଷୟରେ ଗୋଟେ କଥା କୁହନ୍ତି, ଯେମିତି ଆପଣଙ୍କର ରହିଛି ଡାକ ବାକ୍ସ, ପୋଷ୍ଟ ବକ୍ସ ରହିଛି, ସେଠି ଆପଣ ଯଦି ଚିଠି ପକାଇବେ ତାହେଲେ ଆମେରିକାଠୁ ଆରମ୍ଭ କରି ସବୁ ପୃଥିବୀର ସବୁ ଆଡ଼କୁ ଯାଇପାରିବେ। କିନ୍ତୁ ଯେକୌଣସି ବାକ୍ସରେ ପକାଇଦେଲେ ସେ ଯିବନି। ସେଇଭଳିଆ ଭାବରେ ଇଏ ହେଉଛି ପରମ୍ପରା, ଅଥବା କେବଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ରସନଙ୍କ ବୈଷ୍ଣବ କୀର୍ତ୍ତି ପାବନ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ 4 ସମ୍ପ୍ରଦାୟ ରହିଛି ଇଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ। ଆମର ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ। ବ୍ରହ୍ମା ଭଗବାନ ପ୍ରଥମେ ଜ୍ଞାନ ଦେଇଛନ୍ତି ବ୍ରହ୍ମାଙ୍କୁ, ବ୍ରହ୍ମାଙ୍କଠାରୁ ଏ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି। ସେଥିପାଇଁ ଭଗବତ ଗୀତା 4 ଅଧ୍ୟାୟରେ ଭଗବାନ ଶ୍ରୀ ତାକୁ ଇମମ୍ ବିବସ୍ତ ଯୋଗମ୍ ରକ୍ତବାନ ଅହମ ଅଭ୍ୟମ ବିବସ୍ୱାନ ମନରେ ପ୍ରାହ ମନୁ ରିଖୁଆ କବି ଏବଂ ପରମ୍ପରା ପ୍ରାପ୍ତମ୍। ପରମ୍ପରାରେ ଜ୍ଞାନ ଆସୁଛି, ତେଣୁ ବ୍ରହ୍ମା ଯେଉଁ ଜ୍ଞାନ ଭଗବାନଙ୍କଠାରୁ ପ୍ରାପ୍ତ ହେଲେ, ବ୍ରହ୍ମା ତାଙ୍କର ପୁତ୍ର ନାରଦଙ୍କୁ ସେ ଜ୍ଞାନ ଦେଇଛନ୍ତି, ନାରଦ ବ୍ୟାସଦେବଙ୍କୁ ଜ୍ଞାନ ଦେଇଛନ୍ତି, ବ୍ୟାସଦେବ ତାଙ୍କର ପୁତ୍ର ଏବଂ ଶିଷ୍ୟ ସୁଖଦେବ ଗୋସ୍ୱାମୀ ଦେଇଛନ୍ତି। ତେଣୁ ଏହି ପରମ୍ପରାରେ ଆମ ପାଖକୁ ଆସି ପହଞ୍ଚୁଛି, ଜ୍ଞାନ ଆସୁଛି। ତେଣୁ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ସେଇ ଜ୍ଞାନକୁ କୌଣସି ତା ଦେହରେ ମିଶ୍ରଣ ଅପମିଶ୍ରଣ କରାଯାଉ ନାହିଁ, ଆଡଲ୍ଟରେସନ୍ କରାଯାଉ ନାହିଁ। ଆମର ଓଡ଼ିଶାରେ ବହୁତ ଆଡ଼ ଟ୍ରାନ୍ସଲେସନ ହେଉଛି, ଚାଉଳରେ ଗୋଡ଼ି ମିଶୁଛି ଏଇଭଳି ସବୁ ହେଉଛି, କିନ୍ତୁ ଇଏ ଯେଉଁ ଜ୍ଞାନ ଅନ୍ଆଡଲ୍ଟରେଟେଡ୍ ଆଜ୍ ଇଟ୍ ଇଜ୍, ଯେଉଁଭଳି ଭାବରେ ଭଗବାନ ଦେଇଥିଲେ ଅର୍ଜୁନକୁ ଜ୍ଞାନ, ସେଇ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ଯୋଉ ଜ୍ଞାନ ପ୍ରାପ୍ତ ହେଇ ଅର୍ଜୁନ ଯଦି ଭଗବାନ ପ୍ରାର୍ଥନା କଲେ ଯେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଗଜଂ ବିଭୁଂ, ଭଗବାନଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି ସେମାନେ ଅର୍ଜୁନ। ତେଣୁ ଆମେ ଯୋଉ ଜ୍ଞାନ ପ୍ରାପ୍ତ ହେଉଛେ ଆମେ ମଧ୍ୟ ଭଗବାନଙ୍କୁ ସେଇଭଳି ଭାବରେ ଜାଣୁଛେ, ସେ ହେଉଛନ୍ତି ପରମ ବ୍ରହ୍ମ, ତାଙ୍କ ପାଖରେ ସବୁକିଛି ପରମ ଧାମ ସବୁକିଛି ଧାମ ସେଠି ରହିଛନ୍ତି, ସିଏ ହେଉଛନ୍ତି ପବିତ୍ର ପରମ ପବିତ୍ର, ଏବଂ ସିଏ ହେଉଛନ୍ତି ପୁରୁଷ, ସିଏ ହେଉଛନ୍ତି ଉପଭୋଗକାରୀ। ଆମେ ଯଦି କାଲି ଜାଣିବା ସିଏ ହେଉଛନ୍ତି ପ୍ରକୃତ ଉପଭୋଗକାରୀ ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ସେତା କହୁଛନ୍ତି ଶାନ୍ତିର ଉପାୟ, ଭକ୍ତାରଂ ଜଗତ ପ୍ରସାଦ ସର୍ବଲୋକ ମହେଶ୍ୱରଂ ସୁହୃଦଂ ସର୍ବଭୂତାନାମ ଜ୍ଞାନତା ମାନ ଶାନ୍ତି ଉଚ୍ଛତି। ଯଦି ଆମେ ଜାଣିବା ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା, ଆମେ ଆନନ୍ଦରେ ରହିପାରିବା। ତେଣୁ ଅର୍ଜୁନ ସେ ଭଗବାନ ସେଭଳିଆ ପ୍ରାର୍ଥନା କରୁଛନ୍ତି, ଆପଣ ହେଉଛନ୍ତି ପୁରୁଷ, ଆପଣ ହେଉଛନ୍ତି ଉପଭୋଗକାରୀ, ସବୁବେଳ ପାଇଁ ଆପଣ ହେଉଛନ୍ତି ପୁରୁଷାଶ୍ୱତଂ, ଆପଣ ହେଉଛନ୍ତି ଦିବ୍ୟମ୍, ଏବଂ ଆପଣ ହେଉଛନ୍ତି ଆଦି ଦେବ, ସମସ୍ତ ଦେବତାମାନଙ୍କର ଆପଣ ହେଉଛନ୍ତି ଆଦି ବା ମୂଳ। ଭଗବାନ ମୋତେ ସେ କଥା ଅହମ୍ ଆଦିରି ଦେବାନା, ଭଗବାନ ମୋତେ ସେ କଥା କହିଛନ୍ତି ମୁଁ ହେଉଛି ଦେବତାମାନଙ୍କର ମୂଳ, ଏବଂ ଆପଣ ହେଉଛନ୍ତି ଅଜମ, ଅଜମ କହିଲେ ଆପଣଙ୍କର ଜନ୍ମ ନାହିଁ, ଆପଣ ସବୁବେଳେ ପାଇଁ ରହୁଛନ୍ତି, ଏବଂ ଆପଣ ହେଉଛନ୍ତି ବିଭୁ, ବିଭୁ କହିଲେ ଆପଣ ଅନନ୍ତ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ଗୀତାର ଜ୍ଞାନ ରହିଛି ଆମେ ଏଇ ପରମ୍ପରାରେ ପ୍ରାପ୍ତ ହେଉଛେ, ତେଣୁ ଆମେ ନିଜେ ଖାଲି ସେତିକି ପ୍ରାପ୍ତ ହେଇକି ରହିଗଲେ ହେବନି, ଆମର ଉପରେ ମଧ୍ୟ ଦାୟିତ୍ୱ ମହାପ୍ରଭୁ ଦେଇଛନ୍ତି, ଆମର ଆଚାର୍ଯ୍ୟମାନେ ମଧ୍ୟ ସେଇ ଦାୟିତ୍ୱ ଦେଇଛନ୍ତି ଯେ ଆମେ କିଛି କିଛି ବହି ଆଜି ନେବା। ଆଜି ଆମେ ଆପଣମାନଙ୍କୁ ଅନୁରୋଧ କରିବୁ କିଏ କେତେ ଖଣ୍ଡ ବହି ଡିଷ୍ଟ୍ରିବ୍ୟୁଟ୍ କରିପାରିବେ, ସେ ଆସି ଏଠି ଆମର ବହି ରହିଛନ୍ତି ଏଠି ଗ୍ରନ୍ଥ, ତେଣୁ ଆସି ହଁ। ଆର ଦାମ ଯେଉଁ ରହିଛି ଭଗବତ ଗୀତାର ଦାମ ହେଉଛି 200 ଟଙ୍କା, କିନ୍ତୁ ବର୍ତ୍ତମାନ ଏଇ ଗୀତା ମାରାଥନ ପାଇଁ 150 ଟଙ୍କା ରଖାହେଇଛି, ତେଣୁ ଆପଣମାନେ ସେ ଅନୁସାରେ ଯାହା ଯେଭଳି ଭାବରେ ଦେଇପାରିବେ ବିକ୍ରି କରିପାରିବେ, ବା ଯଦି ଆପଣମାନେ ରଖିପାରିବେ ମଧ୍ୟ ଯେଉଁ ବିଭିନ୍ନ ପ୍ରକାର ଯେଉଁ ପ୍ରେଜେଣ୍ଟେସନ ଦେଉଛନ୍ତି ଆପଣଙ୍କ ପାଖକୁ ଯେଉଁ ଇନଭାଇଟେସନ ଆସୁଛି ଟଙ୍କା ଦେଉଛନ୍ତି ବା କ'ଣ କ'ଣ କିଣୁଛନ୍ତି ଗିଫ୍ଟ କିଣୁଛନ୍ତି, ଏଇ ଭଗବତ ଗୀତା ମଧ୍ୟ ଦେଇପାରିବେ ପ୍ରାଇଜ ହିସାବରେ ବା ତାଙ୍କର ଇନଭାଇଟେସନ କ'ଣ ଗୋଟେ ପ୍ରେଜେଣ୍ଟେସନ ହିସାବରେ ଦେଇପାରିବେ। ତେଣୁ ଆମେ ସମସ୍ତେ ଅନୁରୋଧ କରିବୁ, ଆମେ ଗତକାଲି ଯାଇଥିଲୁ ସେ ସାର୍ଙ୍କ ସ୍କୁଲକୁ ଯାଇଥିଲୁ, ସେ ମଧ୍ୟ ନେଇଗଲେ 10 ଖଣ୍ଡ ପାଖାପାଖି ବହି ନେଇଥିଲେ, ଆଉ ଗୋଟେ ସ୍କୁଲକୁ ମଧ୍ୟ ଯାଇଥିଲୁ ସେଠି ମଧ୍ୟ ସେ ରଖିଛନ୍ତି ବହି। ତେଣୁ ଆପଣମାନଙ୍କ ପାଖରୁ ଆମେ ଅନୁରୋଧ କରିବୁ କିଛି ବହି କିଛି ନେବା ପାଇଁ, ଆମେ ଗୋଟେ ଲେଖିଦିଅନ୍ତୁ ଗୋଟେ କାଗଜରେ ଲେଖିଦିଅନ୍ତୁ ସାର୍, ପ୍ରଥମେ ଆମେ ଅନୁରୋଧ କରିବୁ ଖଣ୍ଡେ ଲେଖା ନେବା ପାଇଁ ଅନୁରୋଧ କରିବୁ। ପଇସା ତ ଦରକାର ନାହିଁ।